ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, 80ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ ରାଜ୍ୟର 17 ଜଣଙ୍କୁ ମିଳିବ ପୁଲିସ ସେବା ପୁରସ୍କାର। ସାମାଜିକ ସଂହତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏବଂ ରାଜ୍ୟର 4ଟି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ଏସ୍ଆର୍ସିଙ୍କ ସୂଚନା। ଦେଶ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହା ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ ଏହାର ସିଧା ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦ୍ବୋଧନ ପରେ ଦୂରଦର୍ଶନରେ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30 ସମୟରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଭାରତୀୟ ବାୟୁସେନାର 2ଟି MI-17 ହେଲିକପ୍ଟର ଦ୍ୱାରା ଆୟୋଜନସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ରାଜ୍ୟସ୍ତରୀୟ ପରେଡ୍ ପାଇଁ ଭୁବନେଶ୍ୱରସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଭୁବନେଶ୍ୱର ଡିସିପିଙ୍କ ସମେତ 6 ଜଣ ADCP ଓ 8 ଜଣ SCP ଓ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାର ପୁଲିସ୍, ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସ ଏବଂ ସଂଶୋଧନ ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ଘୋଷଣା କରିଛନ୍ତି। ଜୀବନ ଓ ସମ୍ପତ୍ତି ରକ୍ଷା କରିବା, ଅପରାଧ ରୋକିବା ଓ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ପାଇଁ ବୀରତ୍ୱ ପଦକ ପ୍ରଦାନ କରାଯାଇଥାଏ। 301ଟି ବୀରତ୍ୱ ପଦକ ମଧ୍ୟରୁ 92 ଜଣଙ୍କୁ ବିଶିଷ୍ଟ ସେବା ରାଷ୍ଟ୍ରପତି ପଦକ PSM ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କ୍ଷେତ୍ରରେ 83ଟି, ଅଗ୍ନିଶମ ସେବା ପାଇଁ 4ଟି, ସିଭିଲ୍ ଡିଫେନ୍ସ ଏବଂ ହୋମଗାର୍ଡ ସେବା ପାଇଁ 3ଟି ଏବଂ ସଂଶୋଧନ ସେବା ପାଇଁ 2ଟି ପଦକ ରହିଛି। ଏହା ବ୍ୟତୀତ ପ୍ରଶଂସନୀୟ ସେବା ପାଇଁ 664ଟି ପଦକ ପ୍ରଦାନ କରାଯାଇଛି। ଓଡ଼ିଶାର 17 ଜଣଙ୍କୁ ପୁଲିସ୍ ସେବା ପୁରସ୍କାର ମିଳିବ। 5 ଜଣଙ୍କୁ ସାହସିକତା ଓ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ପାଇଁ ମନୋନୀତ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ଉପ ଆରକ୍ଷୀ ଅଧୀକ୍ଷକ ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। 10 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପାଇଁ ଚୟନ କରାଯାଇଛି। 1947 ଅଗଷ୍ଟ 14 ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା। ଏହି ଦିନକୁ ମନେ ପକାଇ ଦେଶ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣାକ୍ରମେ 2021 ପ୍ରତିବର୍ଷ ଅଗଷ୍ଟ 14 ଏହି ଦିବସ ପାଳନ କରାଯାଉଛି। ଏହି ବିଭାଜନ ବେଳେ ଭୂଖଣ୍ଡର ସୀମା ନିର୍ଦ୍ଧାରଣ କରିନଥିଲା, ବରଂ ଏହା ଥିଲା ଲକ୍ଷ ଲକ୍ଷ ନିରୀହ ମଣିଷଙ୍କ ରକ୍ତ, ଅଶ୍ରୁ, ନିର୍ବାସନ ଓ ନିର୍ଯାତନାର କରୁଣ ସାକ୍ଷୀ। ସୀମାର ଉଭୟ ପାର୍ଶ୍ୱରୁ ପାଖାପାଖି 1,40,00,000 ଲୋକ ନିଜର ଭିଟାମାଟି, ସମ୍ପତ୍ତି, ପରିବାର ଏବଂ ଅତୀତର ସ୍ମୃତି ଛାଡ଼ି ଶରଣାର୍ଥୀ ଭାବେ ଅନ୍ୟତ୍ର ପ୍ରସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ। ସାମାଜିକ ସଂହତି ପ୍ରତିଷ୍ଠା ମାଧ୍ୟମରେ ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ଚିନ୍ତାଧାରାକୁ ପ୍ରତିହତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଦେଶ ବିଭାଜନରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଓ ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିବା ବ୍ୟକ୍ତିମାନଙ୍କୁ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି 1947 ଅଗଷ୍ଟ 14 ଇତିହାସର ଏକ ନିର୍ଦ୍ଦୟ ଅଧ୍ୟାୟର ସାକ୍ଷୀ। ବିଭାଜନ ବିଭୀଷିକା ସ୍ମୃତି ଦିବସ ଅବସରରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ନିକଟରେ ଏହି ଘଟଣାର ସ୍ମୃତିଚାରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଶହୀଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ଆମ ସ୍ୱାଧୀନତାର ସୂର୍ଯ୍ୟ ଅଗଣିତ ଶହୀଦଙ୍କ ତ୍ୟାଗ ଓ ସଂଘର୍ଷରୁ ଜନ୍ମ ନେଇଥିଲା। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବିଭାଜନ ବିଭୀଷିକା ସ୍ମୃତିକୁ ସ୍ମରଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଏହି ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାଇକଗୁଡ଼ାସ୍ଥିତ UV11ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବିଭାଜନର ସ୍ମୃତିକୁ ସ୍ମରଣ କରିଥିଲେ। ଏହି ଅବସରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର 4 ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର SRC ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର 45 ପଞ୍ଚାୟତ ପ୍ରଭାବିତ ହୋଇଛି। ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇଛି। ପୂର୍ବରୁ ହୋଇଥିବା ଘାଇ ମଧ୍ୟ ଦେଇ ବନ୍ୟା ଜଳ ପ୍ରବେଶ କରିଛି। ଓଡ୍ରାଫ୍ର 10 ଓ NDRFର 7 ଟିମ୍କୁ ମୁତୟନ କରାଯାଇଛି ବୋଲି ଶ୍ରୀ ପାଟିଲ କହିଛନ୍ତି।
17 ଟିମ୍ ଓଡ୍ରାଫ୍ ପ୍ଲସ୍ NDRFର ଡିପ୍ଲୟ ହେଇଛି। ୟା ଭିତରେ ଓଡ୍ରାଫ୍ର 10 ଆଉ NDRFର 7 ଟିମ୍ ଡିପ୍ଲୟ ହେଇଛନ୍ତି। ନିଶ୍ଚିତ ଭାବରେ ରିଲିଫ ସେଣ୍ଟର ସବୁ ଜାଗାରେ ଓପନ୍ କରାହେଇଛି। ତେଣୁ ପାଇଁ ଆମେ ସବୁ କଲେକ୍ଟର ମାନଙ୍କ ସାଙ୍ଗରେ ଟଚ୍ରେ ଅଛୁ। ଯେଉଁ ଜାଗାରେ ବର୍ତ୍ତମାନ ଯେମିତି ପରିସ୍ଥିତି ସୃଷ୍ଟି ହେଉଛି ସେ ଅନୁଯାୟୀ ସେମାନେ ରେସ୍ପଣ୍ଡ କରୁଛନ୍ତି। ଆରାଉଣ୍ଡ 45-50 ପଞ୍ଚାୟତ ଆଫେକ୍ଟ ହେଇଛି ବର୍ତ୍ତମାନ ସୁଦ୍ଧା। ମହାନଦୀ ସିଷ୍ଟମରେ ଟୋଟାଲ ତାର ବେସିନ୍ରେ ବିଶେଷ ବର୍ଷା ହେଇନାହିଁ, ବହୁତ ନର୍ମାଲ ବର୍ଷା ଅଛି। ଯାହା ବର୍ଷା ହେଇଛି ଆମର ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ ଏହିସବୁ ଅଞ୍ଚଳରେ ବର୍ଷା ହେଇଛି।
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହୋଇ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ସମେତ 9 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସାଳନ୍ଦୀ, ଗମ୍ଭୀରାଦି ନଦୀରେ ବନ୍ୟା ଜଳ ବୃଦ୍ଧି ପାଉଛି। ଭଦ୍ରକ ଜିଲ୍ଲା ଆଖୁଆପଦା ନିକଟରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସରକାର ବନ୍ୟା ସ୍ଥିତି ପ୍ରତି ସଜାଗ ରହିବା ସହ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଦିନ 2 ସୁଦ୍ଧା ଜଳସ୍ତର 19.61 ମିଟର ଥିବାବେଳେ ବିପଦ ସଂକେତ ହେଉଛି 18.33 ମିଟର। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳସ୍ଥିତ ନୀଳକଣ୍ଠପୁରରେ ହର୍ ଘର ତ୍ରିରଙ୍ଗା ଅଭିଯାନ ସାମିଲ ହୋଇ ପଦଯାତ୍ରା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ଅଭିଯାନ ସମଗ୍ର ଦେଶରେ ଜାତୀୟତାବୋଧ, ଏକତା ଓ ଆତ୍ମସମ୍ମାନର ଅନନ୍ୟ ଶିହରଣ ସୃଷ୍ଟି କରିଛି। ପ୍ରତ୍ୟେକ ଭାରତୀୟଙ୍କୁ ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଗ୍ରାମ ଓ ବଳିଦାନକୁ ମନେ ପକାଇବା ସହ ଦେଶ ସେବା ପାଇଁ ସଂକଳ୍ପବଦ୍ଧ ହେବାକୁ ଏହା ପ୍ରେରଣା ଯୋଗାଉଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓ ବେଲପାହାଠାରେ ଆୟୋଜିତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଅଭିଯାନରେ ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗଦେଇ ଜାତୀୟତା ଅଖଣ୍ଡତାର ପ୍ରତୀକ ତ୍ରିରଙ୍ଗା ପ୍ରତି ସମ୍ମାନ ଜଣାଇ ନଗର ପରିକ୍ରମା କରିଥିଲେ। ରାଜ୍ୟରେ ଥିବା ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଜିଲ୍ଲାସ୍ତରରେ ଏକ ଉପଯୁକ୍ତ ଆଭ୍ୟନ୍ତରୀଣ ରିପୋର୍ଟିଂ ବ୍ୟବସ୍ଥା ଅବସ୍ଥାପିତ କରି ଅବୈଧ ଚାଷ ସମ୍ପର୍କିତ ସୂଚନା ପ୍ରଦାନ ପାଇଁ 6 ଜିଲ୍ଲାର ଜିଲ୍ଲାପାଳଙ୍କୁ ଶ୍ରୀ ପାଢ଼ୀ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି। ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ପ୍ରତିବର୍ଷ ସରକାରୀ ରାଜସ୍ୱ ଜମିକୁ ଅବୈଧ ଗଞ୍ଜେଇ ଚାଷ ପାଇଁ ବ୍ୟବହାର କରାଯାଉଥିବାରୁ ଏଥିପ୍ରତି ସଜାଗ ରହିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କର ଦୂରାବସ୍ଥା ଏବଂ ଛକଗୁଡ଼ିକରେ ବିଦ୍ୟୁତ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7 ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ଦିଲ୍ଲୀର ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ। ଉଲ୍ଲେଖନୀୟ ସାହସିକତା ପ୍ରଦର୍ଶନ ପାଇଁ ରାଜ୍ୟର 17 ମିଳିବ ପୁଲିସ୍ ସେବା ପୁରସ୍କାର। ସାମାଜିକ ସଂହତି ପ୍ରତିଷ୍ଠା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ। ଏବଂ ରାଜ୍ୟର 4 ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ SRCଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।